वासुदेवाय, ओम नमो भगवते वासुदेवाय। श्री श्री गौरनिताय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी, श्री श्री लक्ष्मी नृसिंहदेव, श्री श्री सीताराम नरोत्तम हनुमान कृपा पद्मरे मृपुण निवेदन करी, श्री गुरुदेव श्री श्रीमद भक्ति सुखदाम दर्शन गुरु महाराज कृपा पद्मरे मृपुण निवेदन करी, इसकन प्रतिष्ठाचार्य श्री श्रीमदेशी भक्ति वेदांत स्वयं प्रभुपाद महाराज कृपा पद्मरे मृपुण निवेदन करी, समस्त साधु गुरु वैष्णवान कृपा पद्मरे मृपुण निवेदन करी, उपस्थित भक्त सुजन मंदिर मातृवृंद को मर्पण निवेदन करी। आज आम श्रीमद भागवत अष्टम स्कंद 22 अध्याय कतका जो पाइले पुणी आउ थे सीटू आरंभ करवा जोबले एक अध्याय अंतिम जो कहले शुक्राचार्य भगवान कहले जे बड़ी महाराज कहले मु प्रदान करी भूमि प्रदान करी निज शरीर को प्रदान शरीर हूँ गोटे भूमि गति कालेदम शरीर कौंते क्षेत्र अभिधीयते ये शरीर हूँ गोटे क्षेत्र भूमि आम गत काले कम जो 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 वित्तशाड़ी व्यक्तिर तार जी वित्त जी धन तार मस्तक मूल्य हो तार दुई गुण तेणु से कथाटी कही जदुत्तम श्लोक भगवान अमेरित वचो बेलिकं सुरवर्ज मन्यते करमी ऋतम तन्न भवे प्रलम्बनम पदम तृतीय कुल सृष्टि में निजम यह भाव में अनेक कथा कही गई तेणु आज आम कह जे जितेबले भाव कहले तेणु सुखदेव गोस्वाम कौन तस्थ भाषमाण से प्रहलाद भगवत प्रिय आज गाम कुरुश्रेष्ठ राजा पति रिबोत्थित ये आम कथा कही प्रहलाद महाराज आसिले प्रहलाद महाराज भाई से नक्षत्राणाम अहम शशि नक्षत्र मान भितर मु चंद्र से भाव उदय होती प्रहलाद बर्तन कौन तमेन्द्र सेना सुपिता महां श्रेया विराजमान नलिनायते क्षण पांशु पिशंगाबरमजंती सीशं प्रणंब बाहूं सुभगर्ष भमेक्षत किमिता रूप तम इंद्रसेन सुपितामहं श्रेया इंद्रसेन होती बड़ी महाराज इंद्र भड़ी सेना जहार से इंद्रसेन सुपितामहं सुपितामह कहले प्रहलाद श्रेया सौंदर्य विराजमान बहुत सौंदर्य रूप देखुंट कि भाव में ना नलिना यथा क्षण सुंदर चक्षु रही क्षण नलिन बा पद्म भली रही पांशु कहले परम सुंदर शरीर पिशंगंबर पिशंगंबर कहले कौंबर ना पीतांबर पिशंगंबर अंजन द्विषम अंजन द्विषम कहले कृष्ण भली भगवान कृष्ण जो भाई शरीर से भाव कृष्ण कांति अंजन पर कृष्ण कांति प्रलम्ब बाहु बाहु आजान लंबित भुज आजानु पर्यंत बाहु रही शुभग ऋषभम शुभग ऋषभ कहले जिते मंगल पुरुष मान भितर श्रेष्ठ से होती प्रहलाद भगवत गीतार भगवान कहले कौन प्रहलाद शासन दैत्याना दैत्य मान भितर मुझे प्रहलाद यही भाव ऐक्षत यू बड़ी महाराज यही भाव देखुं बड़ी महाराज जी भाव देखुं परीक्षित महाराज को सुखदेव गोस्वामी से भाव कौन तेणु चौदह श्लोक तस्मै बलिर्वरुणपाश जंत्रित समरणं नोपजहार पूर्ववत् ननाम मूर्धना श्रुविलो लोचन सब्रीड नीचीन मुखो बहुव वर्तमान प्रहलाद बड़ी महाराज बर्तमान बंधा होकर रही वरुण पास बंधा होकर रही वरुण जंत्रित वरुण पास जंत्रित कर वरुण पास बंधा होकर रही समाहरण नोपजहार पूर्ववत् तेणु पूर्व जमी प्रहलाद महाराज आसिले से प्रणाम करती दंडवत प्रणाम करती सी करें ना बंधा होकर रही नोपजहार करें ना कि ननाम मूर्धा अश्रुविलो लोचना केवल मन मन प्रणाम कले ननाम मूर्ध्न्या अश्रु अश्रु लोतकरे लोतक अश्रु पूर्ण रहिछि। सेभळि भावे सब्रीड़ लज्जा सहकारे निचिन निचिन मुखो मुखकु तळु करिकिरि बभुवह मंत्र द्वारा प्रणाम कले प्रणाम दंडवत प्रणाम ये मन मन कहले बभुह। तेणु सतत्र हासीन मुदीक्ष्य सत्पति हरिं सुनन्दाद्यनुगै रूपासितं उपेत्य भूमौ शिरसा महामना ननाम मूर्ध्ना पुलकाश्रु विक्लवः। प्रह्लाद महाराज सतत्र आसीन मुदीक्ष्य सत्पति आसीन भगवान को देखिले भगवान बसिंट से जो सुवर्ण निर्मित आसन बसिंट सत्पति हरि भगवान को दर्शन कले सत्पति मुक्त पुरुष मान पति भगवान तंग दर्शन कले सुनंदाद्या अनुगई उपासित सुनंदा आदि जो तर जो पार्श्व रही से सब भगवान को उपासना कर उपेत्य भूमौ तेणु तक निकट को जाकि भूमि से स्थान भूमि शिरसा महामना महामना प्रह्लाद महाराज महात्मा से तेणु से प्रणाम कले शिरसा प्रणाम करी अष्टांग प्रणाम कले अष्टांग प्रणाम ननाम मूर्ध्ना पुलका अश्रु विक्लव चक्षुरे लोतक सब रही अष्टसात्विक विकार तर आसी महा महाजन जने तेणु प्रह्लाद बर्तन ये भाव कौन शुक श्लोरे कौन तयव दत्त पदमेन्द्रमूर्जित ऋत तदेवाद्य तथा शोभनम मनी महान से कृतो ह्यनुग्रहो बिभ्रंसितोज श्री आत्ममोहनात्। प्रभु त्वेव दत्तं पदमैन्द्रमूर्जितं प्रभु आपण ही देते इंद्र पद ताले मोर नाति को पौत्र को देते एवं हृत तदेवाद्य तथा शोभनम आप दबाटा जो भाव सुंदर आपण नवाटा मत से भाव सुंदर आपंट ने सुंदर भाव आप सब कार्य कर प्रभु जहाँ कले आप सुंदर चोरी कले आप पूजनीय आप परस्त्री सहित नृत्य कले सुंदर मानने शोभन पूजित हे युद्ध रू पढ़ाई गले आप पूजित हे आप बंधा हेल्ले पूजित हे कारण भगवान सबकि दिव्य जन्म कर्म जमे दिव्यम जन जदि से स्तर को नजर से बुझीपर ना मानिए महान से कृत हेनुग्रह प्रभु आपण महान प्रभु आपण ये आपण अनुग्रह कर लोक मैंने बुझे जे भगवान बड़ी के प्रति कठोरता आचरण कले ब्रह्मा बुझीपर ना ब्रह्मा कह से कथा अवश्य ब्रह्मा बुझीपर ना नुह ब्रह्मा कथा लोक लोक बुझला भाया कथा कही ब्रह्मा बुझीपर ना लोक कहीं परीक्षित मान से प्रश्न पचार कहीं अकस्मात मान कौन लब्ध अर्थ भी बबंधतम जहाँ चाहते भगवान से प्रदान कले बड़ी महाराज कि बंधन कले कौन पर लोक मैंने बुझीपर ना तो प्रह्लाद महाराज बुझे कारण से महाजन भगवान लीला को तत्व से बुझे तेणु मन महान से कृत अनुग्रह से जान ली हूँ भगवान अनुग्रह कहीं कमी ना विभ्रंसित तो श्री आत्ममोहनार जो आमर जो धन सम्पद रही जोटा को आत्म मोह सृष्टि करे भगवदगीतार समस्त श्लोक शुणला पर अर्जुन कहले मोर मोह दूर है नष्ट मोह स्मृति लब्धा तेणु आमर जो मान मोह दूर ही ना आम भगवान कथा कहिया पे आमर प्रकृत में आमर योग्यता ना भगवान और भगवान भक्त विषय कहवाप योग्यता ना आम मोह दूर है कि प्रथम प्रश्न प्रश्न होटा तुम जो बड़ बड़ कथा कौच तुम मोह दूर है यदि मोह दूर है तेल भगवान अनुसार भगवान जहाँ कह अनुसार कार्य कर जानच भगवान कौन कही तुम से अनुसार कार्य कर मोह दूर है तुम मोह दूर ही नुहे तुम जहाँ कह सब मुहर कौच यू किसी तार सत्यता किसी ना त ତେଣୁ ପ୍ରଭୁ ଆପଣ ଯେଉଁ ତାଙ୍କୁ ଯେଉଁ ଐଶ୍ୱର୍ଯ୍ୟରୁ ବିଭ୍ରଂଶ କଲେ ବା ଐଶ୍ୱର୍ଯ୍ୟରୁ ତାଙ୍କୁ ବିଚ୍ୟୁତ କରେଇଲେ, ଯେଉଁ ଐଶ୍ୱର୍ଯ୍ୟ ତାଙ୍କୁ ମୋହ କରୁଥିଲା ଆତ୍ମମୋହନାଥ, ତେଣୁ ଏଇଟା ଆପଣଙ୍କ କୃପା ଅନୁଗ୍ରହ, ଏଇଟା ପ୍ରଭୁ ଆପଣ କଲେ। ଜୟା ହି ବିଦ୍ୱାନ ବିମୋହ୍ୟ ତେଜାତ୍ ତତ୍କୋ ବିଚଷ୍ଟେ ଗତିମାତ୍ମନୋ ଯଥା ତସ୍ମୈ ନମସ୍ତେ ଜଗଦୀଶ୍ୱରାୟ ବୈ ନାରାୟଣାଖିଳ ଲୋକ ସାକ୍ଷିଣୀ। ପ୍ରଭୁ ଜୟା ହି ବିଦ୍ୱାନ ବି ମୁହ୍ୟତେ, ଏଇ ଯେଉଁ ଧନ ସମ୍ପଦ ସବୁ ରହିଛି, ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ମୋହ ହୋଇଯାଇଛି, ଅନ୍ୟମାନଙ୍କ କଥା କ'ଣ କହିବା। ଯତ୍ତତ୍ କୋ ବିଚଷ୍ଟେ ଗତିମାତ୍ମନ ଯଥା, ତେଣୁ ଆତ୍ମାର ଗତିକୁ ଲୋକମାନେ ବୁଝିପାରନ୍ତି ନାହିଁ, ମୋହ ହୋଇଯାଆନ୍ତି ଧନ ଦ୍ୱାରା। ତସ୍ମୈ ନମସ୍ତେ ଜଗଦୀଶ୍ୱରାୟ ବୈ, ପ୍ରଭୁ ଆପଣ ହେଉଛନ୍ତି ଜଗତୀର ଈଶ୍ୱର, ଆମେ ମାଲିକ ନୁହଁ, ଭଗବାନ ହେଉଛନ୍ତି ମାଲିକ, ତେଣୁ ମୁଁ ଆପଣ ନମସ୍କାର କରୁଛି। ନାରାୟଣ ଏ ଅଖିଳ ଲୋକ ସାକ୍ଷୀ, ଆପଣ ସବୁ ଯାହା କରୁଛନ୍ତି ସବୁ ଆପଣ ସବୁ ସାକ୍ଷୀ ରହିଛନ୍ତି, ସବୁ କିଛିର ସାକ୍ଷୀ ଆପଣ, ତେଣୁ ଆପଣ ନାରାୟଣ ସମସ୍ତ ମନୁଷ୍ୟମାନଙ୍କର ନରମାନଙ୍କର କ'ଣ ନର ଲାୟନାଥ, ମନୁଷ୍ୟମାନଙ୍କର ଆପଣ ହେଉଛି ଆଶ୍ରୟ ନାରାୟଣ ଆପଣ, ତେଣୁ ଆମ ସମସ୍ତଙ୍କର ଆପଣ ଆଶ୍ରୟ, ମୁଁ ଆପଣଙ୍କୁ ନମସ୍କାର କରୁଛି, ପ୍ରଣାମ କରୁଛି। ତେଣୁ ଶ୍ରୀ ଶୁଖ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ତସ୍ୟାନ ଶୁଣନ୍ତୁ ରାଜନ ପ୍ରହ୍ଲାଦସ୍ୟ କୃତାଞ୍ଜଳ ହେ ହିରଣ୍ୟ ଗର୍ଭ ଭଗବାନ ଉବାଚ ମଧୁସୂଦନମ। ବ୍ରହ୍ମା ତସ୍ୟାନ ଶୁଣନ୍ତୁ ରାଜନ, ହେ ରାଜନ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଏଇଭଳି ଭାବରେ ଶୁଣି ଅନୁଶୁଣନ୍ତୁ ପ୍ରହ୍ଲାଦ ଯାହା କହିଲେ ସବୁ ଶୁଣିଲେ, ବ୍ରହ୍ମା ଶୁଣିଲେ ହିରଣ୍ୟ ଗର୍ଭ ଶୁଣିଲେ, ଭଗବାନ ବ୍ରହ୍ମା ସେଠି ଆସି ଉପସ୍ଥିତ ହୋଇଯାଇଛନ୍ତି। ପ୍ରହ୍ଲାଦ ସେ କୃତାଞ୍ଜଳି କୃତାଞ୍ଜଳି ହାତ ଯୋଡ଼ିକିରି କହୁଛନ୍ତି, ଯେଉଁ ପ୍ରହ୍ଲାଦ କହିଥିଲେ ଭଗବାନ ଉବାଚ ମଧୁସୂଦନ, ମଧୁସୂଦନଙ୍କୁ ଯେଉଁ କହିଥିଲେ ମଧୁ, ମଧୁ ନାମକ ଦୈତ୍ୟକୁ ଯିଏ ହତ୍ୟା କରିଥିଲେ ମଧୁସୂଦନ, ସେ ଭଗବାନଙ୍କୁ ଯେଉଁ ପ୍ରହ୍ଲାଦ ମହାରାଜ ସ୍ତୁତି କରିଥିଲେ, ଏଇଟାକୁ ଶୁଣିଥିଲେ ବ୍ରହ୍ମା, ଶୁଣିଥିଲେ ଭଗବାନ ବ୍ରହ୍ମା, ବ୍ରହ୍ମା ମଧ୍ୟ ଭଗବାନଙ୍କ ପୁତ୍ର, ସେ ମଧ୍ୟ ସେଇଭଳି ଭାବରେ ଶକ୍ତିଶାଳୀ। ତେଣୁ ବର୍ତ୍ତମାନ ହିରଣ୍ୟ ଗର୍ଭ ଉବାଚ କହିବା ପାଇଁ ଯାଉଛନ୍ତି, କହୁଛନ୍ତି ବା କହିବା ପାଇଁ ଉବାଚ କହିଲେ କହିଲେ, କିନ୍ତୁ କହିବା ପାଇଁ ଚାହୁଁଥିଲେ, କିନ୍ତୁ ଦେଖିଲେ ବଧଂ ବିକ୍ଷଂ ପତିଂ ସାଧ୍ୱୀ ତତ୍ ପତ୍ନୀ ଭୟ ବିଭଳା ପ୍ରାଞ୍ଜଳି ପ୍ରଣୀତୋ ପ୍ରଣତୋପେନ୍ଦ୍ରଂ ବଭାସେ ବାଙ୍ଗମୁଖୀ ନୃପ। କିନ୍ତୁ ଯେତେବେଳେ ବ୍ରହ୍ମା କହିବା ପାଇଁ ଯାଉଛନ୍ତି, ସେ ସମୟରେ ଆସି ପହଞ୍ଚିଗଲେ ବିନ୍ଧ୍ୟାବଳୀ, ବଧଂ ବିକ୍ଷ ପତିଂ ସାଧ୍ୱୀ, ବିନ୍ଧ୍ୟାବଳୀ ସାଧ୍ୱୀ ସତୀ ସ୍ତ୍ରୀ, ସିଏ ସ୍ୱାମୀ କହୁଛନ୍ତି, ଗୁରୁ ମନା କଲେ ସ୍ତ୍ରୀ କହିଥାଏ ନା ନା, ସ୍ତ୍ରୀ ଗୁରୁଦେବ କହୁଛନ୍ତି ତମେ ସବୁ ଦେଇଦେବ, ଦିଅ ନା କିଛି ଦିଅ ନା, ଏମିତି କହିଥାଏ, କିଛି କହିଲେ ନାହିଁ, ଯାହା ସ୍ୱାମୀ କହିଲେ ସେଇଟାକୁ ଗ୍ରହଣ କଲେ। ହଁ, ତେଣୁ ତାଙ୍କ ସ୍ତ୍ରୀ ମଧ୍ୟ ସେଇଭଳି ଭାବରେ ସତୀ ସାଧ୍ୱୀ ବୋଲି କୁହାଯାଉଛି। ତେଣୁ ସାଧ୍ୱୀ କ'ଣ କଲେ, ତା ପତ୍ନୀ ଭୟ ବିଭଳା, କିନ୍ତୁ ସ୍ୱାମୀଙ୍କୁ ସବୁ ଦେଲା ପରେ ମଧ୍ୟ ଭଗବାନ ବନ୍ଧନ କରିଛନ୍ତି, ଭୟ ବିଭଳରେ ଆସିକି ପହଞ୍ଚି ଯାଇଛନ୍ତି, ସେଠି ଯାଇ ନେଇକିରି ଆସି ପହଞ୍ଚୁଛନ୍ତି ଭୟ ବିଭଳା। ପ୍ରାଞ୍ଜଳି ପ୍ରଣନ୍ତ ଉପେନ୍ଦ୍ର, ଉପେନ୍ଦ୍ର ଯିଏ ତାଙ୍କୁ ପ୍ରାଞ୍ଜଳି ଧରି କଥା କହିବା ପାଇଁ ଚାହୁଁଛନ୍ତି, ବ୍ୟବହାସେ କହିବା ପାଇଁ ଚାହୁଁ, ବାଙ୍ଗମୁଖୀ ନୃପ ଅବାଙ୍ଗମୁଖୀ, ଅବାଙ୍ଗମୁଖୀ କହିଲେ ଅବନନ୍ତ ବଦନରେ କହିବା ପାଇଁ ଚାହୁଁଛନ୍ତି। ଯେତେବେଳେ ଦେଖିଲେ ବ୍ରହ୍ମା ସବୁ ଜାଣନ୍ତି, ଚାରିଟା ମୁଖ ରହିଛି, ଗୋଟିଏ ମୁଖ ନୁହଁ, ପଛରୁ ଆସିଲେ ବି ଦେଖିପାରିବେ, ସାଇଡ଼ରୁ ଆସିଲେ ଦେଖିପାରିବେ, ସବୁ ଦେଖିପାରିବେ, ସେ ଚାରି ମୁଖ, ସେ ଚତୁର୍ମୁଖ ବ୍ରହ୍ମା, ତେଣୁ ସିଏ ଯେଉଁ କହିବା ପାଇଁ ଚାହୁଁଥିଲେ ଦେଖିଲେ ଆସୁଛନ୍ତି, ବିନ୍ଧ୍ୟାବଳି ଆସୁଛନ୍ତି, ସାଧ୍ୱୀ ଆସୁଛନ୍ତି, ତେଣୁ ସିଏ ଚୁପ୍ ରହିଗଲେ, ତେଣୁ ବିନ୍ଧ୍ୟାବଳି ବର୍ତ୍ତମାନ କହୁଛନ୍ତି, ବୋଲେ କ୍ରୀଡ଼ାର୍ଥମାତ୍ମନ୍ ଇଦଂ ତ୍ରିଜଗତ୍ କୃତଂ ତେ ସ୍ୱାମ୍ୟଂ ତୁ ତତ୍ର ବୁଧିଓପର ଇଶକୁର୍ଜୁଃ କର୍ତ୍ତୁ ପ୍ରଭୋସ୍ତବ କିମସ୍ୟତ୍ ଆବହନ୍ତି ତକ୍ତ ହ୍ରିୟସ୍ତବରୋପି ଅବରୋପି କର୍ତ୍ତୁବାଦ ଅବରୋପିତ କର୍ତ୍ତୁବାଦ। ପ୍ରଭୁ କ୍ରୀଡ଼ାତ୍ମାତ୍ମନ ଇଦଂ ତ୍ରିଜଗତ୍ କୃତଙ୍କେ, ପ୍ରଭୁ ଆପଣଙ୍କର ଏ କ୍ରୀଡ଼ାସ୍ଥଳ ଏ ତ୍ରିଜଗତ୍ ଯେଉଁଟା ଆପଣ ନେଲେ ବଳିଙ୍କର, ଏ ବଳିଙ୍କର ମୋର ସ୍ୱାମୀଙ୍କର ନୁହଁ, ଏ ଆପଣଙ୍କର, ଯେ ଆପଣ କ୍ରୀଡ଼ା ପାଇଁ କରିଛନ୍ତି, ଏଇଟା ନିଜଗତ ସୃଷ୍ଟି କରିଛନ୍ତି, ଆପଣ କ୍ରୀଡ଼ା ପାଇଁ କରିଛନ୍ତି। ସ୍ୱାମ୍ୟଂ ଲୋକମାନେ ଯେଉଁମାନେ ଜାଣନ୍ତି ନାହିଁ ସେମାନେ ଭାବନ୍ତି ମୁଁ ହେଉଛି ସ୍ୱାମୀ ପ୍ରଭୁ। ତୁ ତତ୍ର କୁଧି ହୋ, ଇଏ ହେଉଛି କୁଧି, ଇଏ ହେଉଛି ଆମର ନଷ୍ଟ ବୁଦ୍ଧି, ଇଏ ହେଉଛି ଆମର ବୁଦ୍ଧିର ଆମର ବିଡ଼ମ୍ବନ। ଆମର ପ୍ରକୃତ ଏଇଟା ପ୍ରକୃତ ବୁଦ୍ଧି ନୁହଁ, କୁଧି ଏଇଟା କୁଧିୟ। ଅପର ଇଶକୁର୍ଜୁ, ସେମାନେ ଭାବନ୍ତି ମୁଁ ହେଉଛି ଈଶ୍ୱର, ମୁଁ ହେଉଛି ମାଲିକ, ମୋର ସ୍ୱାମୀ ସେଇଟା ଭାବିଥିଲେ ଇଶକୁର୍ଜୁ। କର୍ତ୍ତୁମ୍ ପ୍ରଭୋସ୍ତବ କିମଶ୍ଚତ୍ ଆବହନ୍ତି, ତେଣୁ ସେମାନେ ଭାବନ୍ତି ଆମେ ଈଶ୍ୱର, ଆମେ ନିୟନ୍ତ୍ରଣ କରି ଆମେ ସବୁ ପରିଚାଳନା କରିବୁ, ଏଭଳି ଭାବରେ ଭାବନ୍ତି। ତକ୍ତ ହିୟ, ପ୍ରକୃତରେ ସେମାନେ ଲଜ୍ଜାହୀନ ବ୍ୟକ୍ତି। ତତ୍ ଅବରୋପିତ କର୍ତ୍ତୃବାଦ, ନିଜକୁ ଅବରୋପିତ କହିଲେ ଅଜ୍ଞାନବଶତଃ ଭ୍ରାନ୍ତ ଭାବେ ନିଜକୁ ଈଶ୍ୱର ବୋଲି ଭାବୁଥିଲେ, ଭାବୁଛନ୍ତି। ତେଣୁ ମୋର ସ୍ୱାମୀ ମଧ୍ୟ ସେଇଭଳି ଭାବେ ଭାବୁଥିଲେ, ପ୍ରଭୁ ସବୁ ଆପଣଙ୍କର। ସେ ଭାବିଲେ ଯେଉଁ ମୋର ସ୍ୱାମୀ କହିଲେ ତ୍ରିଜଗତ ମୁଁ ଦେଇଦେଲି, କିଛି ଅସୁବିଧା ନାହିଁ, ମୋର ମସ୍ତକ ନିଅନ୍ତୁ। ସେ ମସ୍ତକଟା କ'ଣ, ମୋର ମସ୍ତକଟା ମୁଁ ତିଆରି କରିଥିଲି ନା କ'ଣ, ମସ୍ତକଟା ସେଇ ଭଗବାନ ଦେଇଛନ୍ତି। ଭଗବାନ ସବୁକିଛି ଶରୀର ମଧ୍ୟ ଭଗବାନଙ୍କର, ଭଗବତ ଗୀତାରେ ଭଗବାନ କହିଲେ ନା କ୍ଷେତ୍ରଜ୍ଞ ଚାବି ମାଙ୍ଗ ବିଧି, ମୁଁ ମଧ୍ୟ ଏ ଶରୀରର କ୍ଷେତ୍ରଜ୍ଞ, ଇଏ ହେଉଛି ମୋର ଶରୀର। ପ୍ରକୃତିରେ ଶରୀର ହେଉଛି ଭଗବାନଙ୍କର, ଭଗବାନ ଦେଇଛି ନା, ଆମେ ଭଡ଼ାରେ ରହିଛେ, ଭଗବାନ ଭଡ଼ା ନେଉନାହାନ୍ତି, କିନ୍ତୁ ଆମେ ଭଡ଼ାରେ ରହିଛେ, ଆମର ଏ ଶରୀର ନୁହଁ, ଭଗବାନ ଦେଇଛନ୍ତି, ଆମର କୃପା କରି ଦେଇଛନ୍ତି ଶରୀରଟି, ସବୁକିଛି ଭଗବାନଙ୍କର, ଆମର କିଛି ନାହିଁ। ଏବଂ ଆତ୍ମା ଯେଉଁ ଆମେ ରହୁଛେ, ଆମେ ହେଉଛେ ପ୍ରକୃତିରେ ଆତ୍ମା, ଏ ମଧ୍ୟ ଭଗବାନଙ୍କର ଅଂଶ, ମହିମାଂଶ ଜୀବଲୋକ ଜୀବଭୂତ ସନାତନ, ସବୁକିଛି ଭଗବାନଙ୍କର। କିନ୍ତୁ ଏତିକି କଥା ହେଉଛି, ଭଗବାନ ତୁମର ସ୍ୱାଧୀନତାରେ ହସ୍ତକ୍ଷେପ କରନ୍ତି ନାହିଁ। ତୁମେ ଯଦି ଭଗବାନଙ୍କୁ ଶରଣ ନଯିବ, ଭଗବାନ କହିବ ତୁମେ ଯଥେଚ୍ଛ ସେ ତଥା କରୁ, ଯାହା ଚାହୁଁଛ ତାହା କର, ସବୁ ଜ୍ଞାନ ଦେଇଦେଇଛନ୍ତି ଭଗବାନ, ଅର୍ଜୁନଙ୍କୁ ସେଇଟା କହିଲେ ଅନ୍ତିମରେ। ତେଣୁ ଏହିଭଳି ଭାବରେ ଯେତେବେଳେ ବିନ୍ଧ୍ୟାବଳି ଭଗବାନଙ୍କୁ ଏ କହିବାର ଉଦ୍ଦେଶ୍ୟ ହେଉଛି, ପ୍ରଭୁ ମୋର ସ୍ୱାମୀଙ୍କୁ ଭୁଲ ହେଇଯାଇଛି, ତାଙ୍କୁ କ୍ଷମା କରିଦିଅନ୍ତୁ, ଗୋଟେ ଥର ପାଇଁ କ୍ଷମା କରିଦିଅନ୍ତୁ। ଯଦି କହିଲେ ଭଗବାନ ଆପଣ ଏ ଯେଉଁ କଲେ ଅନ୍ୟାୟ କଲେ, ବ୍ରହ୍ମା କହିବେ ପ୍ରଭୁ ଆପଣ ଅନ୍ୟାୟ କଲେ, କାରଣ ଲୋକ ଦୃଷ୍ଟିରେ ଲୋକମାନେ ସେଇଟା ଭାବିବେ, ଲୋକମାନେ ବୁଝିପାରିବେ ନାହିଁ। ତେଣୁ ତାଙ୍କର ପତ୍ନୀ ବୁଝନ୍ତୁ କି ନ ବୁଝନ୍ତୁ, ସେ ଯାହା ଭଗବାନ ଯାହା କରନ୍ତି, ପ୍ରଭୁ ଆପଣ ଯାହା କରନ୍ତି କିଛି ଭୁଲ କରନ୍ତି ନାହିଁ, ଆପଣ ସବୁବେଳେ ସତ୍ୟ, ଆପଣ ସବୁ ଯାହା କରନ୍ତି ଠିକ୍ କରନ୍ତି, କେବେ ଭୁଲ କରନ୍ତି ନାହିଁ। ଆମେ ଯାହା କରୁ ସବୁ ଭୁଲ କରୁଛୁ, ଆମେ କେବେ ଠିକ୍ କରିପାରିବୁ ନାହୁଁ। ତେଣୁ ଏକୋଇଶ ଶ୍ଳୋକରେ କହୁଛନ୍ତି ବ୍ରହ୍ମ ବାଚ, ବର୍ତ୍ତମାନ ବ୍ରହ୍ମା କହିଲେ, ଭୂତ ଭାବନ ଭୂତେଶ ଦେବ ଦେବ ଜଗନ୍ମୟ ମୁଞ୍ଚେନାଙ୍ଗୃତ ସର୍ବସ୍ୱଂ ନାୟ ମହତି ନିଗ୍ରହ। ଆଙ୍ଗୁଠି ଦେଖିକି କହୁଛନ୍ତି, ପ୍ରଭୁ ଆପଣ ଭୂତ ଭାବନ, ଆପଣ ସମସ୍ତ ଜୀବମାନଙ୍କର ଭାବନ କହିଲେ ଶୁଭାକାଂକ୍ଷୀ, ତାଙ୍କୁ ତାଙ୍କର କେମିତି ମଙ୍ଗଳ ହେବ ଆପଣ ସେଇଟା କରନ୍ତି। ଭୂତ ଭାବନ ଭୂତେଶ, ଭୂତମାନଙ୍କର ଜୀବମାନଙ୍କର ଆପଣ ହେଉଛନ୍ତି ଈଶ୍ୱର, ଯାହା ଚାହିଁବେ ତାକୁ କରିପାରିବେ। ଭୂତେଶ ଦେବ ଦେବ, ଯେତେ ଦେବତା ଅଛନ୍ତି, ଇଏ ମଧ୍ୟ ଜଣେ ବ୍ରହ୍ମା ମଧ୍ୟ ସାଧାରଣ ବ୍ୟକ୍ତି, ସେ ଜଣେ ଦେବତା, କିନ୍ତୁ ଦେବତାମାନଙ୍କ ମଧ୍ୟ ସେ ଦେବ, ଦେବ ଦେବ ବୋଲି କୁହାଗଲା। ଭୂତ ଭାବନ ଭୂତେଶ ଦେବ ଦେବ ଜଗନ୍ମୟ, ଜଗନ୍ମୟ ହେଉଛି ଜଗତ, ହେଉଛି ପ୍ରକୃତରେ ଭଗବାନଙ୍କର ଶକ୍ତି। ଭୂତ ଭାବନ ଭୂତେଶ ଦେହା, ଏଇଟା ଏକୋଇଶ ଶ୍ଳୋକରେ ସୁଦର୍ଶନୀ କହୁଛନ୍ତି, ତଦେବ ପ୍ରହ୍ଲାଦସ ବିନ୍ଦାବଳେଶ ପରମାର୍ଥୋତ୍କୟା ଉତ୍କୟା ପରମାର୍ଥୋତ୍କୟା ପ୍ରସନ୍ନ, ଏଇଟା କ'ଣ ଆସିଲା ଇଏ ଫୋନ୍, ଆଚ୍ଛା ଠିକ୍ ଅଛି, ପରମାର୍ଥୋତ୍କୟା ପ୍ରସନ୍ନ ହରି ବ୍ରହ୍ମା ତୁ ଲୋକଦୃଷ୍ଟି ବିଜ୍ଞାପତି ଭୂତ ଭାବନେ ତ୍ରିଭି। ତଦେବ ପ୍ରହ୍ଲାଦସ, ଏଇଭଳି ଭାବରେ ପ୍ରହ୍ଲାଦ ଯେଉଁ କହିଲେ ବିନ୍ଧ୍ୟାବଳିସ, ଆର ଉପରଟା କେଉଁଟା ତଳ ବନ୍ଦ ହେଇଗଲେ ହେବନି ହେଲା, କିଏ କରିଥିଲେ ଏଇଟା ତ କିଛି କରିହେବନି, ନା ହେବ ଚାଲିଛନ୍ତି ତ ହେବ ଚାଲିଛନ୍ତି। ତେଣୁ ବ୍ରହ୍ମା ଏଭଳି ଭାବରେ ଯେଉଁ କହିଲେ ଶ୍ରୀଦର୍ଶନ କହୁଛନ୍ତି, ତଦୈବ ପ୍ରହ୍ଲାଦସ ବିନ୍ଧାବଳିଶ ପରମାତ୍ମୋକ୍ତୟା ଉକ୍ତୟା ପ୍ରସନ୍ନ ହରି, ଭଗବାନ ପ୍ରସନ୍ନ ହେଇଯାଇଛନ୍ତି ହରି, ସେ ପ୍ରହ୍ଲାଦ ଏବଂ ବିନ୍ଧ୍ୟାବଳି ଯେଉଁ ପରମାତ୍ମ କଥା କହିଲେ ଭଗବାନ ପ୍ରସନ୍ନ ହେଇଛନ୍ତି। ବ୍ରହ୍ମା ତୁ ଲୋକଦୃଷ୍ଟିରେ ବିଜ୍ଞାପତି ଭୂତ ଭାବ ନିଯୁକ୍ତି, ଲୋକଦୃଷ୍ଟିରେ ଯେଉଁଭଳି ଭାବରେ ଲୋକମାନେ ଭାବୁଛନ୍ତି ସେଇଟାକୁ ବ୍ରହ୍ମା କହୁଛନ୍ତି। ତିନୋଟି ଶ୍ଳୋକରେ କହିବେ, ତେଣୁ ସେ କହୁଛନ୍ତି ପ୍ରଭୁ ଭୂତ ଭାବ ଭୂତେଶ ମୁଞ୍ଚେଇନ ଭୂତ ଆଙ୍ଗୁଠି ଦେଖି କହୁ ପ୍ରଭୁ ଇଏ ଆଙ୍କୁ କାହିଁକି ଆପଣ ବାନ୍ଧିକି ରଖିଛନ୍ତି, ଆଙ୍କୁ ଖୋଲି ଦିଅନ୍ତୁ। ମୁଞ୍ଚେଇନ ହୃତ ସର୍ବସ୍ୱ ଏ ବର୍ତ୍ତମାନ ସବୁକିଛି ତୁମକୁ ଆପଣଙ୍କୁ ଦେଇଦେଇଛନ୍ତି, ନାୟ ମହରତି ନିଗ୍ରହମ ପ୍ରକୃତରେ ଆପଣ ଯେଉଁ ତାଙ୍କୁ ବନ୍ଧନ କଲେ ଏ ବନ୍ଧନର ଯୋଗ୍ୟ ନୁହନ୍ତି, ଆମେ ତାଙ୍କୁ ନୋବେଲ ପ୍ରାଇଜ୍ ଦେବା କଥା। ପ୍ରଭୁ ଭଗବାନ ଦେବେ, ପ୍ରଭୁ ନୋବେଲ ପ୍ରାଇଜ୍ ଦେବେ ଭଗବାନ ତାଙ୍କୁ। ତେଣୁ ସେ କହୁଛନ୍ତି କୃଷ୍ଣା ତେ ତେ ଅନେନ ଦତ୍ତା ଭୂଲୋକା କର୍ମାର୍ଜିତାଶ୍ଚ ଯେ ନିବେଦିତଂଚ ସର୍ବସ୍ୱ ମହାତ୍ମା ବିକ୍ଳବୟା ଧିଆ। ପ୍ରଭୁ ସେ ଆପଣଙ୍କୁ ସବୁକିଛି ଦେଇଦେଲେ, କୃଷ୍ଣା ଯେତେ ତାଙ୍କ ଧନ ଥିଲା ସବୁ ଦେଇଦେଲେ, ଅନେନ ଦତ୍ତା ତାଙ୍କ ଦ୍ୱାରା ସବୁକିଛି ଦେଇଦେଲେ ସିଏ। ଭୂଲୋକ କର୍ମାର୍ଜିତାସ୍ତ ଯେ ଯେତେ ଲୋକ ଅଛି ସବୁକିଛି ସିଏ କର୍ମରେ ଅର୍ଜନ କରିଥିଲେ, ଯଜ୍ଞ କରି ଏଇଟାକୁ ପ୍ରାପ୍ତ ହୋଇଥିଲେ। ନିବେଦିତଂଚ ସର୍ବସ୍ୱାତ୍ମ ସର୍ବସ୍ୱମ୍ ଆତ୍ମା ବିକ୍ଳବୟା ଧିଆ, କୌଣସି ଅକାତରରେ ପ୍ରଦାନ କରିଛନ୍ତି, ତାଙ୍କୁ ଗୁରୁ ମନା କଲେ ମଧ୍ୟ ଶୁଣିଲେ ନାହିଁ, ସବୁ ଦେଇଦେଲେ ଆପଣ ଦେଇଦେଇଛନ୍ତି। ଯତ୍ପାଦୟୋର ଷଠି ସଳିଳଂ ପ୍ରଦାୟ ଦୁର୍ବାଙ୍କୁରୈରପି ବିଧାୟ ସତିଂ ସପର୍ଯ୍ୟାମ ଅପ୍ୟୁତ୍ତମାଙ୍ଗତି ମସୌଭଜତେ ତ୍ରିଲୋକିଂ ଦାସ୍ୱାନ ବିକ୍ଳବ ମନା କଥା କଥା ମାର୍ତ୍ତି ମୃଚ୍ଛେତ। ପ୍ରଭୁ ଯେଉଁମାନେ ଆପଣ ଯତ୍ ପାଦୟୋ ଅଷଢି ଅଷଢି ସଳିଳଂ ପ୍ରଦାୟ, ଯେଉଁ କୌଣସି ମନରେ କୌଣସି ଅଲଗା ବିଚାର ନ ରଖି ସରଳ ହୃଦୟରେ ଯେଉଁମାନେ ଆପଣଙ୍କୁ ଗୋଟିଏ ଜଳ ଟିକେ ମୋତେ ପ୍ରଦାନ କରନ୍ତି, ସଲିଡ଼ ପ୍ରଦାୟ ବା ଦୁର୍ବ ଅଙ୍କୁରେଇ ଅପି ଗୋଟେ ଦୁର୍ବ ଘାସଟେ ହେଉ ବା ଗୋଟେ ପତ୍ରଟେ ହେଉ ଯଦି ପ୍ରଦାନ କରନ୍ତି, ବିଧାୟ ସତିଂ ସପର୍ଯ୍ୟାମ ପୂଜା କଲେ ତୁମେ ଯେଉଁ ପୂଜା କଲ ଭଗବାନଙ୍କୁ ପୂଜା କଲ ସେଇଭଳି ଭାବରେ ଯେମିତି ଜଣେ କିଛି ପତ୍ର ପୁଷ୍ପ ଭଗବାନ କହିଛନ୍ତି ନା, ଅପି ଉତ୍ତମା ଗତି ମସୁ ଭଜତ ତ୍ରିଲୋକିଂ ଆପଣ ତ ଉତ୍ତମ ଗତି ପ୍ରଦାନ କରନ୍ତି। ତ୍ରିଲୋକିଂ ଦାସ୍ୱାନ ବିକ୍ଳବ ମନା କଥମାହାର୍ତ୍ତି ମୁଚ୍ଛେଦ, ଯେଉଁଭଳି ଭାବରେ ନିଷ୍କପଟ ଚିତ୍ତରେ ଜଣେ ଆପଣଙ୍କୁ କିଛି ଜଳ ଟିକେ ପ୍ରଦାନ କଲେ ବା ଫଳଟିଏ ପ୍ରଦାନ କଲେ ବା ଫୁଲଟିଏ ପ୍ରଦାନ କଲେ ଆପଣ ତାଙ୍କୁ ଶ୍ରେଷ୍ଠ ଗତି ପ୍ରଦାନ କରନ୍ତି। ବଳି ମହାରାଜ ଯେହେତୁ ସବୁକିଛି ଆପଣଙ୍କୁ ଅକାତର ଚିତ୍ର ଦାନ କରିଛନ୍ତି, ତାହେଲେ କାହିଁକି ସେ ବନ୍ଦୀ ହେବା କ'ଣ ଯୋଗ୍ୟ ସେ। ତେଣୁ ଭଗବାନ ବର୍ତ୍ତମାନ କହିବେ, ଭଗବାନ ବ୍ରହ୍ମନ୍ ଯମନୁ ଗୃହାମି ତଦ୍ବିଷୁ ବିଧୁନୋମି ଅହମ୍ ଜନ୍ମଧ ପୁରୁଷ ସ୍ତବ୍ଧ ଲୋକମାନ ଚାବି ମାନ୍ୟତି। ଏ ବ୍ରହ୍ମନ୍ ଏ ବ୍ରହ୍ମା ଯାହାକୁ ମୁଁ ଅନୁଗ୍ରହ କରେ ତତ୍ ବିଷ ବିଧୁନୋମି ଅହମ୍, ତାର ଯେଉଁ ବିଷ ରହିଛି ତାର ଯେଉଁ ହୃଦୟରେ ଯେଉଁ ମଇଳା ସବୁ ରହିଛି ତାକୁ ମୁଁ ସଫା କରିଦିଏ, ଭଗବାନ ସଫା କରିଦିଅନ୍ତି। ବିଷ ହେଉଛି କ'ଣ ନା ଜନ୍ମଦ, ଯେଉଁ ଗର୍ବ ଦମ୍ଭ ସବୁ ରହିଛି ଏଇ ଯେଉଁ ଏଇ ମଦ ପୁରୁଷ ସ୍ତବ୍ଧ, ଯେଉଁଥିପାଇଁ କି ପୁରୁଷ ସ୍ତବ୍ଧ ହୋଇଯାଏ ମାନେ ତାର ଗର୍ବ ହୋଇଯାଏ ଧନ ଇତ୍ୟାଦି ପାଇଁ ଗର୍ବ ହୋଇଯାଏ, ଏବଂ ଲୋକ ମାଂଚ ଆବି ମାନ୍ୟତେ ଆହାକୁ ମାନନ୍ତି ନାହିଁ, ମୋତେ ମଧ୍ୟ ମାନନ୍ତି ନାହିଁ, ଲୋକଙ୍କ ମାଂଚ ଅବମାନନ୍ତି। ଯଦା କଦାଚିତ୍ ଜୀବାତ୍ମା ସଂସାର ନିଜ କର୍ମ ଭି ନାନା ଯୋନିଷୁ ଅନିଶୋୟଂ ପୌରୁଷିଂ ଗତିମା ବ୍ରଜେତ୍। ତେଣୁ ଯଦା କଦାଚିତ୍ ଜୀବାତ୍ମା ସଂସାର ନିଜ କର୍ମ ଭି, ଏ ଜୀବଆତ୍ମା ଯେତେ ସବୁ ରହିଛନ୍ତି ନିଜ କର୍ମ ଦ୍ୱାରା ଏଇଭଳି ଭାବରେ ଜନ୍ମ ଜନ୍ମମୃତ୍ୟୁ ଚକ୍ରରେ ଘୁରି ବୁଲୁଛନ୍ତି, ନାନା ଯୋନିଷୁ ବିଭିନ୍ନ ଯେଉଁ କେତେବେଳେ ପଶୁପକ୍ଷୀ ପ୍ରାପ୍ତ ଜନି ପ୍ରାପ୍ତ ହେଉଛନ୍ତି, 84 ଲକ୍ଷ ଜୀବ ଅଛନ୍ତି। ତେଣୁ ପୌରୁଷୀ ଗତିମା ବ୍ରଜେତ, ଜଣେ ଯେତେବେଳେ ପୌରୁଷୀ ବା ପୁରୁଷ ବା ମନୁଷ୍ୟ ଗତି ପ୍ରାପ୍ତ ହୁଏ, ମନୁଷ୍ୟ ଶରୀର ପ୍ରାପ୍ତ ହୁଏ, ତ ଗୋଟେ ସୁଯୋଗ ମିଳେ ସେ ଭଗବାନଙ୍କ ଶରଣରେ ଯାଇ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇବା ପାଇଁ ସୁଯୋଗ ମିଳେ ତାକୁ। ଜନ୍ମ କର୍ମ ବୟ ରୂପ ବିଦେଇ ସୂର୍ଯ୍ୟ ଧନାଦିଭି ଯଦସ୍ୟ ନ ଭବେତ୍ ସ୍ତମ୍ଭ ତତ୍ରାୟଂ ମଦନୁଗ୍ରହ। ତେଣୁ ବ୍ରହ୍ମା ଯେଉଁମାନଙ୍କର ବହୁତ ଉନ୍ନତ କୂଳରେ ଜନ୍ମ ହୋଇଛନ୍ତି ବା ବହୁତ ସୁନ୍ଦର କର୍ମ କରୁଛନ୍ତି ଏବଂ ବୟ ବହୁତ ଯୁବକ ଅବସ୍ଥାରେ ଅଛନ୍ତି, ରୂପ ମଧ୍ୟ ବହୁତ ସୁନ୍ଦର ଦେଖିବା ପାଇଁ, ବହୁତ ବିଦ୍ୟା ରହିଛି, ଐଶ୍ୱର୍ଯ୍ୟ ରହିଛି, ଧନାଦି ବି ରହିଛି, ଐଶ୍ୱର୍ଯ୍ୟ ସବୁ ରହିଛି, ଯଦି ଅଶ୍ୟ ନ ଭାବେ ସ୍ତମ୍ଭ, କିନ୍ତୁ ଏସବୁ ଥାଇକରି ମଧ୍ୟ ତାଙ୍କର ଯଦି ଗର୍ବ ନାହିଁ, ଭଗବାନଙ୍କ ଶରଣରେ ଯାଉଛନ୍ତି, ତାକୁ ବୁଝିବାକୁ ପଡ଼ିବ। ତତ୍ରାୟ ମଦନୁଗ୍ରହ, ଇଏ ଭଗବାନଙ୍କ ଅନୁଗ୍ରହ, ମଦନୁଗ୍ରହ। ମାନସ୍ତମ୍ଭ ନିମିତ୍ତାନାଂ ଜନ୍ମାଦୀନାଂ ସମନ୍ତତଃ ସର୍ବଶ୍ରେୟ ପ୍ରତିପାନାଂ ହନ୍ତ ମୁହ୍ୟେନ ନ ପରଃ। ତେଣୁ ଏଇ ଦବ ଫଳରେ ଯେଉଁ ଅଭିମାନ ସବୁ ରହିଛି, ଏଇଥିପାଇଁ ଜନ୍ମାଦୀନାଂ ବହୁତ ଉଚ୍ଚକୂଳ ଜନ୍ମ ରହିଛନ୍ତି, ଏସବୁ ସର୍ବଶ୍ରେୟ ପ୍ରତିପାନାଂ, ଏସବୁ ଶ୍ରେୟ ପାଇବା ପାଇଁ ପ୍ରତିବନ୍ଧକ ସୃଷ୍ଟି କରେ। ତେଣୁ ମୁହ୍ୟେତ ନ ମତ୍ପର, ସେମାନେ ମୋର ଶରଣରେ ଯାଆନ୍ତି ନାହିଁ। ସାଧାରଣତଃ ଯେଉଁମାନେ ଧନୀ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, କାହିଁକିନା ତାଙ୍କର ରହିଛି ଗର୍ବ ରହିଛି, ମୋର ଧନ ଅଛି, ଭଗବାନ କ'ଣ ମୋର ଦରକାର, ଭଗବାନ କାହିଁକି ଯିବି, କାହିଁକି ପୂଜା କରିବି, ଭଗବାନ କ'ଣ କ'ଣ ପୂଜା କରିବା କ'ଣ ଆବଶ୍ୟକତା ଅଛି, ମୁଁ ତ ଯାହା ଚାହୁଁଛି ତୋର ମୋର ସବୁ ରହିଛି। ଯେଉଁମାନଙ୍କର ନାହିଁ କିଛି, ସେମାନେ ଯିବେ, ଭଗବାନ ମାଗିବେ ଏଇଟା ଦିଅ ସେଇଟା ଦିଅ, ମୋର ତ ସବୁ ଅଛି, ମୁଁ କାହିଁକି ଯିବି। ତେଣୁ ସେଇଟା ବୁଝିବା ଟିକେ ଭଗବାନଙ୍କ ଅନୁଗ୍ରହ ପ୍ରାପ୍ତ ହେଇନି, ଭଗବାନ ଅନୁଗ୍ରହରୁ ବଞ୍ଚିତ ହେଇଛନ୍ତି ସେମାନେ। ତେଣୁ ଭଗବାନ ବର୍ତ୍ତମାନ କହୁଛନ୍ତି, ଏଷ ଦାନବ ଦୈତ୍ୟାନମ ଅଗ୍ରଣୀ କୀର୍ତ୍ତିବର୍ଦ୍ଧନ, ଏ ବ୍ରହ୍ମା ଏ ଦାନବମାନଙ୍କ ଭିତରେ ଦୈତ୍ୟମାନଙ୍କ ଭିତରେ ଅଗ୍ରଣୀ, ଏ ଶ୍ରେଷ୍ଠ କୀର୍ତ୍ତିବର୍ଦ୍ଧନ, ତାଙ୍କର ଦାନବ ଦୈତ୍ୟକୂଳକୁ ସେ କୀର୍ତ୍ତିବର୍ଦ୍ଧନ କରିବ। ଅଜୈସି ଦଜୟାଂ ମାୟାଂ ସିଦନପି ନ ମୁହ୍ୟତି, ଅଜୈସି ଅଜୟସିତ କହିଲେ ଅତିକ୍ରମ କରିଯାଇଛନ୍ତି, ମାୟାକୁ ଅତିକ୍ରମ କରିଯାଇଛନ୍ତି, ଇଏ ମୁଁ ପରୀକ୍ଷା କରୁଥିଲି, ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେ ସିଏ ଅଜୟସିତ। ଅଜୟାଂ ମାୟାଂ, ମୋର ଯେଉଁ ମାୟା ରହିଛି, ମୋ ମାୟା ଦୂରତ୍ୟା, ମୋର ମାୟାକୁ କେହି ପାର ହୋଇପାରିବେ ନାହିଁ, କିନ୍ତୁ ଇଏ ପାର ହୋଇଗଲେ। ସିଦ୍ଧନ୍ନପି ନ ମୁହ୍ୟତି, ମୁଁ ତାକୁ ବହୁତ ପ୍ରକାର କଷ୍ଟ ଦେଲି, ବହୁତ ପ୍ରକାର ପରୀକ୍ଷା କଲି, କିନ୍ତୁ ସିଏ ମୋହ ହୋଇନାହାନ୍ତି, ପାର ହୋଇଗଲେ, ମୋର ମାୟାକୁ ପାର ହୋଇଗଲେ। ବ୍ରହ୍ମା କ୍ଷୀଣ ରିକ୍ତ ଚ୍ୟୁତ ସ୍ଥାନାତ୍, ତାଙ୍କର ଯେଉଁ ରହିଛି ଧନ ଥିଲା, ଧନରୁ ମୁଁ ତାକୁ ନେଇଗଲି, ଧନ ଶୂନ୍ୟ କରିଦେଲି। ଚ୍ୟୁତ ସ୍ଥାନାତ୍, ଯେଉଁ ତ୍ରିଲୋକର ଅଧୀଶ୍ୱର ହୋଇଥିଲେ ସେ ତାକୁ ମଧ୍ୟ ତାଙ୍କୁ ନେଇଗଲି। କ୍ଷିପ୍ତ ବଦ୍ଧସ୍ତ ଶତ୍ରୁ ବି, ତାଙ୍କ ଶତ୍ରୁମାନଙ୍କ ଦ୍ୱାରା ସେ ବଦ୍ଧ ହେଲେ ବା ମୁଁ ମଧ୍ୟ ତାଙ୍କୁ ବନ୍ଧନ କଲି। ଏବଂ ଜ୍ଞାନ୍ତିଭିଷ୍ଟ ପରିତ୍ୟକ୍ତ, ତାଙ୍କର ଜ୍ଞାନ୍ତିମାନେ ବନ୍ଧୁବାନ୍ଧବ କୁଟୁମ୍ବ ସବୁ ରହିଛନ୍ତି ଅସୁରମାନେ, ସେମାନେ ସବୁ ତାଙ୍କୁ ତ୍ୟାଗ କରି ପଳେଇଗଲେ। ଯାତନା ମନୁ, ଯାହା ଭିତରେ ବିଭିନ୍ନ ପ୍ରକାର ତାଙ୍କୁ ମୁଁ ପ୍ରଦାନ କଲି, ଯାତନା ବିଭିନ୍ନ ପ୍ରକାର ଦୁଃଖ ପ୍ରଦାନ କଲି, ଏ ପୁଣି କ'ଣ ସେଇ ଗୁରୁଣା ଭର୍ଷିତ ସପ୍ତ ମାରିଦନ ହାତଟା ଯାଉନି ନ ଯାଉ ଗୁରୁଣା ଭର୍ଷିତ ସପ୍ତ, ଗୁରୁଙ୍କ ଦ୍ୱାରା ଭର୍ଷିତ ବା ଅଭିଶାପ୍ତ ହେଲେ, ଭର୍ସନା କଲେ, ଗୁରୁ ତାଙ୍କୁ ବହୁତ ପ୍ରକାର ଭର୍ସନା କଲେ ଏବଂ ସପ୍ତ ତାଙ୍କୁ ମଧ୍ୟ ଅଭିଶାପ ଦେଲେ। ଯହୁ ସତ୍ୟଂ ନ ସୁବ୍ରତ, କିନ୍ତୁ ସୁବ୍ରତ କହିଲେ ଇଏ ତାଙ୍କର ଏତେ ସୁନ୍ଦର ବ୍ରତ ଦେଇଛି, ଭଗବାନଙ୍କ ଶରଣରେ ଯିବି, ଯେତେ ଯାହା ହେଲେ ମଧ୍ୟ ଭଗବାନ ଶରଣ ଛାଡ଼ିବି ନାହିଁ। ଯହୁ ସତ୍ୟଂ, ସତ୍ୟକୁ ତ୍ୟାଗ କଲେ ନାହିଁ। ଛଳେଇ ରୂପ୍ତ ମାୟା ଧର୍ମ, ମୁଁ ମଧ୍ୟ ବହୁତ ପ୍ରକାର ଛଳନା କରିକିରି ଧର୍ମ କହିଲି, ନାୟଂ ତେଜତି ସତ୍ୟବାଗ, ତଥାପି ସେ ତ୍ୟାଗ କଲେ ନାହିଁ ସତ୍ୟବାଗ, ସେ ସତ୍ୟରେ ଅଚଳ ରହିଲେ। ଇଏ ସମେ ପ୍ରାପିତ ସ୍ଥାନ ଦୁଷ୍ପ୍ରାପ ମମରୈରପି ଅନ୍ତରସାୟଂ ଭବିତେନ୍ଦ୍ର ମଦାଶ୍ରୟ। ତେଣୁ ଇଏ ସମେ ପ୍ରାପିତ ସ୍ଥାନ ମୁଁ ଆଙ୍କୁ ପ୍ରଦାନ କରିବି, ସ୍ଥାନ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରିବି, दुष्प्राव अमरय अपि अमरी के अमर के देवता मन को अमर कह जाए अमरा निर्जरा देवा त्रिदशा विभुधा सुरा सुप्रभाण सुमनस त्रिदिवस दिवकस ये सब कह जाए देवता मान नाम आम पढ़ुलु अमर कोशरे मन अच्छे तुम्हारा तुम मन ना मोर मन अच्छे अमरा निर्जरा थी भी तुम मन रख अमरा निर्जरा देव अमरा तक अमरा कहीं कह जाए आयुष हूँ बहुत काल पर्यटन रही गोटे दिन हूँ आमर छस रात्रि से भाव गोटे दिन रात मिसा वर्ष यही भाव मस वर्ष हो दस हजार वर्ष जीवन धारण करती प्रभुपाद महाराज कहते कथा तेणु अमरा भी कह जाए से अमरई अमरई मान देवता मान जो दुष्प्राप्य से स्थान मुझे प्रदान करी श्रावण अंतर सायं ये वर्तमान ये जो लीलाटी होता कौ समय होता सप्तम मनु सप्तम मन नाम कौन वैवस्वत मनु सप्तम मन सप्तम सत्युगर घटनाटी होता तेणु आप जो मनु आसवे क्यों मन ना कौन हम अष्टम मनु श्रावणी मनु श्रावणी मन समय ये भवित भवित भवितेन्द्र मदाश्रय मो आश्रय इंद्र हे अपॉइंटमेंट दिया जाए अपॉइंटमेंट लेटर दिया जाए इश्यू हो जाए पाइबे से तेणु तावत सुतल मध्यस्थान विश्वकर्मा विनिर्मित विश्वकर्मा आगु निर्माण करनाथ सांगे सांगे आम विश्वनाथ चक्रपुट कहते सांगे सांगे से निर्माण होगा गोटे कौन क्षण निर्मित होगा यह रही बर्तमान तावत से पर्यंत सुतल लोक रही मध्यस्था मध्यस्था सुतल कहले स्वर्ग तले रहा कौन पृथ्वी पृथ्वी तले रहा अतल तापर वितल तापर सुतल ये सुतल लोक बर्तमान से रही सुतल मध्यस्था विश्वकर्म विनिर्मितम विश्वकर्म विनिर्मितम भगवान जो कहले विश्वकर्मा आसी निर्माण करदे सांगे सांग भगवान इच्छा अनुसार सब हम जो जद आधयो जो मनस्ताप किसी ना मनचिंता किसी ना आधयो एवं व्याधयश्च व्याधय कहले कौन सी प्रकार आंटुकटा ना कि विभिन्न प्रकार रोग नाई बा थंडा नाई छिंक नाई काश नाई किछि नाई कौन सी रोग नाई व्याधि आ कैंसर कथा कौन कहिबा क्रम क्रम कहले तंद्रा क्रमर अर्थ होची कौन क्रांति क्रांति नाई बहुत काम होगला क्रांति होगला ना नो क्रांति तंद्रा तंद्रा कहले घुमेबा जो तंद्रा घुमेबा कथा सुनले कथा सुनला निद हो जाऊ तंद्रा ए तंद्रा बा आलस्य जहाँ भी तंद्रा आलस्य कह पराभव कौन सी प्रकार से पराजय ना कि नोपसर्गा आज जिते प्रकार से भाव उपद्रव रही कौन किसी ना से कौन असुविधा ना वैकुंठ भाई निवसता जो मैंने रे संभवती ममेक्षा ममेक्षा मोर पर्यवेक्षण द्वारा मोर इच्छा रे बा मोर दर्शन रे ये सब स्थिति से प्राप्त हे वैकुंठ लोक भाई लोक से प्राय बर्तमान तेणु भगवान बर्तमान कहते बड़ी को कह इंद्रसेन महाराज जाही ए महाराज बोली संबोधन करदे महाराज इंद्रसेन जाही बर्तमान जा भो भद्रमस्तु ते तब मंगल हो भगवान परीक्षा करुले बहुत आनंदित हो सुतलं स्वर्गी स्वर्गी भी प्राप्त्यम तुमको जो पठे सुतल लोक को सी नर्क भाई मैंने पृथ्वी तले रही नर्क भी कहगला कि नर्क सी साधारण लोक नुह सी हूँ स्वर्गी भी प्राप्त्यम प्राप्त्यम देवता मैंने से प्रार्थना करेंगे से स्थान पाया क्या रावण मत जाता सुतल लोक जय करवाई भगवान महामंडल से रही द्वारपाल रूप से गोटे पद आघात करदे फिंगीदे पड़ा लंकार कहुए ज्ञानी भी परिवारित बड़ी खाली एकुटिया गले ना बंधु बांधव स्त्री पिला छुआ सब जिते सब अच्छा पिता पितामह पिता तो ना पितामह गुरु सहित समस्त सहित जाए रही सैन्य मान सैन्य सहित रही रे पठे जाओ तुम जाओ से न ताम अभिभविष्यन्ति लोकेशा किमुदा परे त्वच्छासना तिगान दैत्यांश चक्र मे सुदयिष्यति हे यदि बड़ी चिंता करते प्रभु मुझे छाड़ी पढ़े मत ମୋତେ ଆପଣଙ୍କ ପାଖରେ ରଖନ୍ତୁ, ନ ତ୍ୱାମ୍ ଅଭିଭବିଷ୍ୟନ୍ତି, ତୁମର କୌଣସି ଅସୁବିଧା ହେବନି, ଲୋକେଶା ବିଭିନ୍ନ ଲୋକପାଳମାନ ମଧ୍ୟ ସେଠି ତୁମକୁ କିଛି କଷ୍ଟ ଦେବେ ନାହିଁ ବା ତୁମ ସହିତ ଯୁଦ୍ଧ କରିବେ ନାହିଁ, କି ମୁଁ ତାକୁ ଅନ୍ୟମାନଙ୍କ କଥା କ'ଣ କହିବା, ତୋ ଶାସନା ତିଘାନ ଦୈତ୍ୟାନ୍, ତୁମ ଶାସନରେ ସମସ୍ତେ ରହିବେ, ଚକ୍ରମେ ସୁଦୈଷ୍ୟତି, ମୋର ଚକ୍ର ଦ୍ୱାରା ଯଦି କିଏ ତୁମର ବିରୋଧ କରିବେ ତାଙ୍କୁ ସଂହାର କରିବେ, ମୋର ଚକ୍ର ସଂହାର କରିବ। ରକ୍ଷିଷେ ସର୍ବୋତ୍ତମ ତ୍ୱାଂ ସାନୁଗମ ସପରିଚ୍ଛଦମ ସଦା ସନ୍ନିହିତଂ ବୀର ତତ୍ର ମା ଦକ୍ଷତେ ଭଗବାନ। ଯଦି ବଳି କହୁ ଚିନ୍ତା କରି ପ୍ରଭୁ ମୁଁ ଆପଣଙ୍କୁ ଛାଡ଼ିକି କେମିତି ରହିବି, ନା ମୁଁ ସେଇଠି ରହିବି, ରକ୍ଷିଷେ ସର୍ବୋତ୍ତମ ମୁଁ ତୁମକୁ ରକ୍ଷା କରିବି, ସର୍ବୋତ୍ତମ ଭାବେ ରକ୍ଷା କରିବି, ତ୍ୱାଂ ସାନୁଗମ ସପରିଚ୍ଛଦମ ତୁମର ଅନୁଗମାନଙ୍କ ସହିତ ମୁଁ ତୁମକୁ ରକ୍ଷା କରିବି, ସଦା ସନ୍ନିହିତଂ ବୀର ଏ ବୀର ତତ୍ର ମାଂ ଦକ୍ଷତେ ଭଗବାନ, ତୁମେ ସବୁବେଳେ ମୋତେ ଦର୍ଶନ କରିବ ସେଠି, ସଦା ସନ୍ନିହିତ ମୁଁ ସେଇଠି ରହିବି, ଏମିତି ରହିବି ପ୍ରଭୁ। ତତ୍ର ଦାନମ ଦୈତ୍ୟାନାଂ ସଂଗାତେ ଭାବ ଅସୁର, ଯଦି ପ୍ରଭୁ ବଳିକି ଚିନ୍ତା କରିବେ ପ୍ରଭୁ ମୁଁ ଅସୁରମାନଙ୍କ ସହିତ ରହିବି ଆଉ ଆପଣ ଭୁଲିଯିବି, ନା ନା, ତତ୍ର ଦାନବ ଦୈତ୍ୟାନାଂ ସଂଗାତେ ଭାବ ଅସୁରା, ଅସୁର ଭାବରେ ରହିଲେ ସେମାନେ ଥିଲେ ମଧ୍ୟ ଦୁଷ୍ଟା ମଧୁନୁଭାବଂ ବହି ସଦ୍ୟ କୁଣ୍ଠ ବିନକ୍ଷତି, ତୁମର ସେ ଅସୁର ଭାବ ରହିବ ନାହିଁ, ନଷ୍ଟ ହୋଇଯିବ, ମୋତେ ଦର୍ଶନ କରିବ ତୁମେ, ଉତ୍କଣ୍ଠା ଆଉ କୌଣସି ରହିବ ନାହିଁ, ବିନଷ୍ଟ ହୋଇଯିବ। ତେଣୁ ଏଇଭଳି ଭାବରେ 22 ଅଧ୍ୟାୟର କଥା ସରିଲା, 30 ଅଧ୍ୟାୟର କଥା ଗୋଟିଏ ଶ୍ଳୋକ କହି ଆମେ କଥା ବିଶ୍ରାମ ଦେବା। ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଇତି ଉକ୍ତ ବନ୍ଧଂ ପୁରୁଷଂ ପୁରାତନ ମହାନୁଭାବ ଅଖିଳ ସାଧୁ ସମ୍ମତ ବଦ୍ଧାଞ୍ଜଳି ବାଷ୍ପକଳା କୁଳେକ୍ଷଣ ଭକ୍ତି ଉତ୍କଳ ଗଦୟା ଗିରା ବ୍ରବିତ। ଏଇଭଳି ଭାବେ ଯେତେବେଳେ ଭଗବାନ କହିଦେଲେ, ବର୍ତ୍ତମାନ ବଳି ମହାରାଜ କହିବେ ଆମର କଥା, ଗୋଟି ବିଶ୍ରାମ ଦେବା ପୂର୍ବରୁ ପଚାରିବା ଆମର କଥାରେ କାହାକୁ ମନରେ ଆଘାତ ହେଇଛି ବା କିଛି ହେଇଛି, କାହାର କିଛି ପ୍ରଶ୍ନ ରହିଛି ବା କିଛି ସନ୍ଦେହ ରହିଛି, ଯଦି କିଛି ନାହିଁ ତାହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭାତୁନ୍ଦ କି ନିତାଇ ଗୌର ପ୍ରମାନନ୍ଦେ ଅର୍ ଗୌରୀଶ୍ୱର ସମିତି ବୋଟି ଜର୍ ଗୌରୀଶ୍ୱର ସମିତି ବୋଟି ଜର୍ ଗୌରୀ ଶ୍ରୀ ଗୁରୁ ଶୁଭ୍ରାଙ୍ଗ।